ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्ण आदि मो पाई गोटे आप कृपा कले जहाँ किसी भागवत कथा कह जामें श्रीश्रीमद गौर गोस्वामी महाराज प्रवचन शुणी आम तर कृपा को पाथे करी भागवत कथा कही पार्छ तेणु आज दिवस आसंता का गौरकंद महाराज तिरुभाव तिथि आज 1996 से तिथि महाराज यही भगवान कथा कही से शरीर त्याग करते गोटे अद्भुत दृष्टांत देखते भीष्म भली भीष्म जेभली भगवान कथा कही कही शरीर त्याग करते भाव महाराज मध्य भगवान कथा कही शरीर त्याग करते सारा पृथ्वी से ही महाराज पालन कर भक्ति सिद्धांत सरस्वती ठाकुर तिरुभाव आविर्भाव एवं श्री श्रीमद गौरवंद स्वामी महाराज तिरुभाव एक संगे होता तेणु जेहेतु आमर कथापाई मुझे प्रस्तुत नी आप कहले कौन कहवापी मत ठीक प्रसंग ना तेणु आमर महाराज जो कथा कहते से कथा भी आम कह महाराज जो महाप्रभु कथा कहते से दिन जीबीसी मीटिंग चलता आज मत जीबीसी मीटिंग चलती जीबीसी मीटिंग चलता से दिन जाए महाराज जा मन दुख से फेरिक आसते से मीटिंग रे टिके मनातर होता तेणु सेठी दुईज विदेशी भक्त आसते से मैंने चाहूँगे टी महाराज ठार कथा शुणे प्रश्न थिला के प्रश्न थिला तेणु आम श्रीमर आम समीहन प्रभु थे दायित्व आम आत्माराम प्रभु थे अन्य भक्त मैंने आसते से वर्ष 1996 मसीह जो फेब्रुआरी 6 से आसते से वर्ष प्रभुपाद जो सेंटेनियल रही 100 वर्ष पूर्ति उपलक्षे 1996 भुवनेश्वर से हरिकृष्ण उत्सव होता जनवरी फेब्रुआरी 1-3 ये तीन दिन होता हरिकृष्ण उत्सव होता आमको सुजोग मिलता आम से उपस्थित थिलु आम से समय स्टल रही साज करूँ बिक्री होता जो आम सब पाराफर्निया स्टल महाप्रसाद स्टल जो आम राम मंदिर निकट जो एग्जिबिशन पड़िया अच्छी से होता तेणु तीन दिन जा महाराज सब कथा कहते आम अवश्य शुणीपार नु टे व्यस्त रही से सब स्टल तेणु ता पर दिन होता आमर नित्यानंद त्रयोदशी नित्यानंद त्रयोदशी होता एवं नित्यानंद त्रयोदशी दिन महाराज सब कथा कहले बहुत सुंदर मुझे से दिन मोर स्कूटर खराब हो गला मुझे ना तापर 6 तारिख रे हाँ आमर जो रही 5 तारिख रे गोटे जो रही फॉरेन डिवोटी मैंने सब आसते सब आम जो रही सूचना भवन से सब भुवनेश्वर सिविक कमिटी तरफ सब संवर्धना दि जाइला मुझे समय पुरी चाकरी करी से दिन मोर मन अच्छे 4:40 आमर जो हावड़ा ट्रेन गोटे अच्छी दिल्ली जाए से नीलाचल से मुझे आसती आगुआ पड़े आसती अफिश्रु जो जो रही से जो भवन रे कथा हम से संवर्धना दिह मुझे आँचली सेठी मुझे मध्य पहुँच 6 आँच भुवनेश्वर से ट्रेन तापर मुझे आसली एटिकी एटी सब संवर्धना दि चलता महाराज मत से कथा कहते कौन मोर मन अच्छी से दिन जो कथा कहते से कहते गोटे भागवत कथा कहते समय गोटे गल्पटे कहते कहले जोबले जदि मान रास्त गोटे बस्ताटे पड़गला चाउल बस्ताटे पड़गला ताले गोटे पक्षी जदि आसव तार जी दरकार से नहीं पलेब ପଶୁଟେ ଆସିଲେ ତାର ଯେତିକି ଦରକାର ସେ ସେତିକି ଖାଇ ପଳେଇ ଚାଲିଯିବ, କିନ୍ତୁ ଜଣେ ମନୁଷ୍ୟ ଯଦି ଆସିବ ତାହେଲେ ସେ ବସ୍ତାଟାକୁ ଉଠେଇଦେବ। ମୋର ଏ କଥାଟି ମନେ ଅଛି, ଆମର ଶିଶୁମା ସୁଭୋଗ ସ୍ୱାମୀ ମହାରାଜ ମଧ୍ୟ ସେଠି ଥିଲେ। ଏମିତି ହେଇକିରି ତା ପରଦିନ ଛଅ ତାରିଖ ଦିନ ସିଏ ଆସିଲେ, ଏଇ ମାୟପୁରକୁ ଆସିଲେ। ମୁଁ ସେଇଠି ଥିଲି ମଧ୍ୟ, ଭୁବନେଶ୍ୱର ମନ୍ଦିରରେ ଥିଲି ସେଇ ସମୟରେ। ସେ ଯେତେବେଳେ ଆସିଲେ ତେଣୁ ମୋତେ ସାଧୁପ୍ରଭୁ ମଧ୍ୟ କହୁଥିଲେ ତୁ ଯାଉନୁ ତାଙ୍କ ସାଙ୍ଗରେ, ସାଙ୍ଗରେ ଯାହା ଆମେ ପ୍ରସ୍ତୁତ ନଥିଲୁ। ଯାହା ମହାରାଜ ଆସିଲେ ଏଠି ଯେଉଁ କଥା କହୁଥିଲେ ସେ ନଅ ତାରିଖରେ, ସେଦିନ ସକାଳେ ସବୁ ସରିଲା ପରେ ସନ୍ଧ୍ୟାବେଳେ ତାଙ୍କୁ ଦୁଇ ଜଣ ଭକ୍ତ ପଚାରିଲେ, ବିଦେଶୀ ଭକ୍ତ, ଯେ ମହାପ୍ରଭୁ କାହିଁକି 24 ବର୍ଷ ପୁରୀରେ ରହିଥିଲେ ଏବଂ ଜଗନ୍ନାଥଙ୍କର କାହିଁକି ଏଭଳି ଚକାଚକା ଆଖି। ତେଣୁ ସେହି ପ୍ରଶ୍ନର ଉତ୍ତର ଦେଇ ଦେଉଥିଲା ବେଳେ ସେ ସେଇ ଭାବ ବେଶରେ ରହି ଶରୀର ତ୍ୟାଗ କରିଥିଲେ। ତେଣୁ ଆମେ ମଧ୍ୟ ସେ ଲୀଳାଟିକୁ ସ୍ମରଣ କରିବା, ମହାପ୍ରଭୁଙ୍କର ଲୀଳା ସ୍ଥାନ। ମହାପ୍ରଭୁ ଏଠି 24 ବର୍ଷ କାଳ ଲୀଳା କରିଥିଲେ। ଆସନ୍ତା 9 ତାରିଖରେ, ମାର୍ଚ୍ଚ 9 ତାରିଖରେ ତାଙ୍କର ଆବିର୍ଭାବ ଦିବସ ପାଳନ ହେବ। ତେଣୁ ମହାପ୍ରଭୁ ଏଠି 1486 ମସିହାରେ ଏ ଫାଲ୍ଗୁନ ପୂର୍ଣ୍ଣମୀ ତିଥି, ଫାଲ୍ଗୁନ ମାସ ଆସିଲା, ଆରମ୍ଭ ହେଲା। ଫାଲ୍ଗୁନ ମାସ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଆସିଥିଲେ ଏଇ ଧରାଧାମରେ, ଏ ନଦିଆ ନବଦୀପ ଧାମରେ ଆବିର୍ଭାବ ହୋଇଥିଲେ। ତାଙ୍କର ଜନ୍ମସ୍ଥଳୀ ଏଇଠି ରହିଛି, ତେଣୁ ସେଇଠି ସିଏ ଜନ୍ମ ହୋଇ 24 ବର୍ଷ କାଳ ଏଇଠି ଲୀଳା କଲେ। ମହାପ୍ରଭୁ ବିଶେଷ ଭାବରେ ବିଦ୍ୟା ବିଳାସ ଲୀଳା କରିଥିଲେ, ବିଦ୍ୟା ଶିକ୍ଷା କଲେ, ଯେଉଁ ରହିଛନ୍ତି ତାଙ୍କ ଗଙ୍ଗାଧର ଷ୍ଟୋରରେ ଶିକ୍ଷା କଲେ। କିନ୍ତୁ ଶିକ୍ଷା କରୁଥିବା ସମୟରେ ମଧ୍ୟ ତାଙ୍କର ଯେଉଁମାନେ ସିନିୟର ସବୁ ଷ୍ଟୁଡ଼େଣ୍ଟ ଥିଲେ ତାଙ୍କୁ ସେ ଶିକ୍ଷା ଦେଉଥିଲେ, କହିବାକୁ ଗଲେ ସମସ୍ତେ ହାରିଯାଉଥିଲେ ତାଙ୍କ ସହିତ, ଫାଙ୍କି ଫାଙ୍କି ସବୁ ରହିଛି କଥା ସବୁ ସବୁ ବହୁତ। ଆମେ ଯେଉଁ ରହିଛି କେଶବ କାଶ୍ମୀରୀ, ଜଣେ ଏତେ ବିଦ୍ୱାନ ବ୍ୟକ୍ତି ଥିଲେ କେଶବ କାଶ୍ମୀରୀ, ସେ ଯେତେବେଳେ ଆସୁଥିଲେ କାଶ୍ମୀରରୁ ଆସୁଥିଲେ, ସମସ୍ତ ଯେଉଁ ପଣ୍ଡିତମାନେ ଅଛନ୍ତି ସମସ୍ତଙ୍କୁ ପରାସ୍ତ କରି କରିକି ଆସୁଥିଲେ, ନବଦୀପ ଏଇଠିକି ଆସି ପହଞ୍ଚିଥିଲେ। ନବଦୀପ ଯେତେବେଳେ ପହଞ୍ଚିଲେ ସେତେବେଳେ ନବଦୀପରେ ଯେଉଁମାନେ ଥିଲେ ପଣ୍ଡିତମାନେ, ତାଙ୍କର ଭାଳିଆଣି ପଡ଼ିଯାଇଥିଲା ଯେ କେମିତି ଇଏ ତ ମହା ପଣ୍ଡିତ ଜଣେ ସମସ୍ତଙ୍କୁ ପରାସ୍ତ କରିକି ଆସୁଛନ୍ତି, ଆମେ କ'ଣ ତାଙ୍କ ସହିତ ଇଏ କରିପାରିବା, କିନ୍ତୁ ଆମ ନିମାଇ ପଣ୍ଡିତକୁ ଦେଖେଇଦେବା। ନିମାଇ ପଣ୍ଡିତ ସହିତ ହାରିଗଲେ ଆମେ କହିବା ନିମାଇ ପଣ୍ଡିତ ଛୋଟ ପିଲା, ସେ ହାରିଗଲେ ସେଥିରେ କିଛି ଅସୁବିଧା ନାହିଁ, ଏଭଳି ଭାବରେ ଚିନ୍ତା କରିକି ଭାବିଥାନ୍ତି। କିନ୍ତୁ କେଶବ କାଶ୍ମୀର ଆସି ପହଞ୍ଚିଗଲେ, ତାଙ୍କର ବହୁତ ସମ୍ମାନ ରହିଛି, ମାନ ସମ୍ମାନ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଛନ୍ତି। ହାତୀ ଛତି ଚୈତନ୍ୟ ଭାଗବତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଏସବୁ ରହିଛି। ତେଣୁ ସେ ଆସି ପହଞ୍ଚିଲେ ସନ୍ଧ୍ୟାବେଳେ, ଆସି ପହଞ୍ଚିକରି ମହାପ୍ରଭୁ ଗଙ୍ଗା ନଦୀ ତଟରେ ତାଙ୍କର ପିଲାମାନଙ୍କ ସହିତ ଛାତ୍ରମାନଙ୍କ ସହିତ ବସି ସେ ବ୍ୟାକରଣ ଶିକ୍ଷା ଦେଉଛନ୍ତି। ତେଣୁ ଆସି ପହଞ୍ଚିଗଲେ, ପହଞ୍ଚିଗଲେ ଯେତେବେଳେ ସେ ଜାଣିପାରିଲେ ଚୈତନ ଇଏ ହେଉଛି ନିମାଇ ପଣ୍ଡିତ ବୋଲି, ଆଉ ଭଗବାନ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ, ତେଣୁ ଯାହା ହଉ ସେ ତାଙ୍କୁ ଦେଖି ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ପଚାରିଲେ, କହିଲେ ସମ୍ମାନ ଦେଲେ, ତାଙ୍କୁ କହିଲେ ଆସନ ଦେଇ କହିଲେ ଆପଣ ତ ବହୁତ ବିଦ୍ୱାନ ବ୍ୟକ୍ତି ପଣ୍ଡିତ ଜଣେ, ଆମେ ତ ଛୋଟ ପିଲା, ଆମର କିଛି ଜ୍ଞାନ ନାହିଁ, ବ୍ୟାକରଣ ଆମେ ପଢ଼ୁଛୁ, ଆଉ ଆପଣ ଏଠି ରହିଛନ୍ତି ସୁନ୍ଦର, ଆମର ଏଇ ଗଙ୍ଗା ନଦୀ ଅଛନ୍ତି, ଗଙ୍ଗା ନଦୀ ଉପରେ ଗୋଟେ କିଛି କଥା କୁହନ୍ତୁ, ଗୋଟେ କାବ୍ୟ ବା କିଛି କୁହନ୍ତୁ, ଏଇଭଳି ଭାବରେ କହିଲେ। ଯେତେବେଳେ ସେ ପଣ୍ଡିତ ଜଣକ ବହୁତ ଆନନ୍ଦ ହୋଇଗଲେ, କାରଣ ତାଙ୍କୁ ପାଣ୍ଡିତ୍ୟ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିଲା। ତେଣୁ ଗୋଟିଏ ଘଣ୍ଟାରେ ସେ 100ଟି ଶ୍ଳୋକ କହିଦେଲେ, ଝଞ୍ଝାବାଦ ବୋଲି କହିଦେଇଗଲେ, ଝଞ୍ଝାବାଦ ବୋଲି, ଏବଂ ସେ କେଉଁ ଶାସ୍ତ୍ରରୁ ଘୋଷିକିରି କହିନାହାନ୍ତି, ନୂଆ ସାଙ୍ଗେ ସାଙ୍ଗେ ରଚନା କରି ସାଙ୍ଗେ ସାଙ୍ଗେ କହିଲେ, ବହୁତ ଶୀଘ୍ର 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 ସବୁ ଶ୍ଳୋକ କହିଦେଇଗଲେ। ତାଙ୍କର ପାଣ୍ଡିତ୍ୟ ବହୁତ, ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇଥିଲେ। ତେଣୁ ଏଇଟା ଶୁଣି ସେ ଭାବିଲେ ଯେ ଛୋଟ ପିଲା ଏଇ କ'ଣ ଜାଣିବ, ବହୁତ ଅଳଙ୍କାର ଫଳଙ୍କାର ସବୁ ବହୁତ କଥା ରହିଛି ସାହିତ୍ୟରେ, ସବୁ ମୁଁ ସବୁ ରଚନା କରିଛି ସେଇ ଅନୁସାରେ। ତଥାପି ନିମାଇ ପଣ୍ଡିତ ପଚାରିଲେ, କହିଲେ ଆପଣ ବହୁତ ସୁନ୍ଦର ଭାବରେ କାବ୍ୟ ରଚନା କଲେ, ଆଉ ତାର ଗୋଟିଏ ଶ୍ଳୋକକୁ ଆମକୁ ବୁଝେଇ ଦିଅନ୍ତୁ, ତାର ଅର୍ଥ କ'ଣ, ଖାଲି ସଂସ୍କୃତ କହିବି ତାକୁ ବୁଝିପାରିବ। ତେଣୁ ସେ ପଚାରିଲେ କେଉଁ ଶ୍ଳୋକଟା କହିଲେ, କେଉଁ ଶ୍ଳୋକଟା କହିବା, ତେଣୁ ନିମାୟ ପଣ୍ଡିତ ମହାପ୍ରଭୁ ଗୋଟିଏ ଶ୍ଳୋକକୁ ଆବୃତ୍ତି କରିଦେଲେ। ଶହେଟି ଶ୍ଳୋକ ଯେଉଁ କହିଲେ ଘଣ୍ଟାକ ଭିତରେ ଝଡ଼ଝଞ୍ଝା ଭଳି କହିଦେଇଗଲେ, ଏବଂ ସେଇଟା କୌଣସି ଶାସ୍ତ୍ରରେ ନାହିଁ, ନିଜେ ରଚନା କରି କହିଲେ। ତେଣୁ ଗୋଟିଏ ଶ୍ଳୋକ ଯେତେବେଳେ ମହାପ୍ରଭୁ ଉଦ୍ଧାର କରି କହିଦେଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ଏଇ ଶ୍ଳୋକ ମୁଁ ଯେଉଁ କହିଲି ଏଇଟା ତ କେଉଁ ଶାସ୍ତ୍ରରେ ନାହିଁ, ମୁଁ ନିଜେ ସାଙ୍ଗେ ସାଙ୍ଗେ ରଚନା କରି କହିଲି ଏବଂ ଖୁବ୍ ଶୀଘ୍ର ଶୀଘ୍ର କହିଲି, ତମେ କେମିତି ଗୋଟିଏ ଶ୍ଳୋକ ମନେ ରଖିଲା ଏ ଭିତରୁ। ମହାପ୍ରଭୁ କହିଲେ ଯେମିତି ଆପଣ ଯାହାଙ୍କ କୃପାରୁ ଆପଣ ସବୁ ଏ ଶ୍ଳୋକ ସବୁ ରଚନା କରିପାରୁଛନ୍ତି, କାବ୍ୟ ସବୁ ରଚନା କରିପାରୁଛନ୍ତି, ତେଣୁ ତାଙ୍କର କୃପାରୁ କିଏ ମଧ୍ୟ ଶ୍ରୁତିଧର କିଏ ମଧ୍ୟ ସ୍ମରଣ ରଖିପାରିବ, ଶ୍ରୁତିଧର ହେଇପାରେ ସିଏ। ଏଇଭଳି ଭାବରେ ଯେତେବେଳେ କହିଲେ, ତାପରେ କେଶବ କାଶ୍ମୀର କହିଲେ ଯେ ତମେ ତ ଛୋଟ ମାନେ ତମେ ତ ବ୍ୟାକରଣ ପାଠ କରୁଛ, ତମେ ତ ଜାଣିନ ଏସବୁ ଅଳଙ୍କାର ଇତ୍ୟାଦି, ଆଦି ସବୁ ବହୁତ ଅଳଙ୍କାର ସବୁ ରହିଛି, ତମେ ତ ବୁଝିପାରିବ ନା। ମୁଁ ନ ବୁଝିପାରିଲେ ମଧ୍ୟ ମୁଁ ନ ପଢ଼ିଲେ ମଧ୍ୟ ମୁଁ ଶୁଣିଛି, ଏ ଅଳଙ୍କାର ବିଷୟ ମୁଁ ଶୁଣିଛି, ଆପଣ ଟିକେ କୁହନ୍ତୁ କିଛି ଗୁଣ ଦୋଷ ନା, ଆର ଦୋଷ କିଛି ନାହିଁ, ସବୁ ଗୁଣ ରହିଛି। ଏଇଭଳି ଭାବରେ ଯେତେବେଳେ କହିଲେ ମହାପ୍ରଭୁ କହିଲେ, ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ ଆର ଗୁଣ ଏବଂ ଦୋଷ କହିବି, କହିକିରି ଆରମ୍ଭ କଲେ। ଦୋଷ ଗୁଣ ବି ରହିଛି, ଦୋଷ ସବୁ ରହିଲେ, ଦୋଷ ସବୁ ଯେତେବେଳେ କହିଦେଲେ, ଆମେ ଗୋଟିଏ କଥା କହିବା, ଭବାନୀ ଭର୍ତ୍ତୃ ବୋଲି ଗୋଟେ ସେ ଶ୍ଳୋକରେ ଗୋଟେ ରହିଛି, ଭବାନୀ ଭର୍ତ୍ତୃ। ଭବାନୀ ଭର୍ତ୍ତୃ କହିଲେ, ଭବାନୀ କହିଲେ ବୁଝିବେ ଯେ ଶିବଙ୍କର ପତ୍ନୀକୁ ଭବାନୀ କୁହାଯାଏ, ଭବ ଶିବ ହେଉଛନ୍ତି ଭବ, ତାଙ୍କର ପତ୍ନୀ ହେଉଛନ୍ତି ଭବାନୀ। କିନ୍ତୁ ଭବାନୀ ଭର୍ତ୍ତୃ ଯେଉଁ କହିଲେ, ଆର ଜଣେ ବୁଝିବ ଯେ ଭବାନୀଙ୍କର ଆଉ ଜଣେ କିଏ ସ୍ୱାମୀ ଅଛନ୍ତି, ଭବଙ୍କ ଛଡ଼ା ଆଉ ଜଣେ କିଏ ସ୍ୱାମୀ ଅଛନ୍ତି, ଏଇଟା ଗୋଟେ ଦୋଷ। ଏଇଭଳିଆ ବିରୁଦ୍ଧ ମତି ସବୁ ବିଭିନ୍ନ ପ୍ରକାର ଦୋଷ ମହାପ୍ରଭୁ ଇଏ କରିବା ପାଇଁ ଆରମ୍ଭ କଲେ। ଆଶ୍ଚର୍ଯ୍ୟ ହେଇଗଲେ, ଏତେ ବିରାଟ ବିରାଟ ପଣ୍ଡିତଙ୍କ ସହିତ ସବୁ ଆଲୋଚନା କରିଛନ୍ତି, ସମସ୍ତଙ୍କୁ ପରାସ୍ତ କରିଛନ୍ତି, ଛୋଟ ପିଲା ତାଙ୍କ ଦ୍ୱାରା ପରାସ୍ତ ହେଇଗଲେ, ତାଙ୍କ ପିଲାମାନେ ସବୁ ଯଦି ବସିଥିଲେ ସେମାନେ ହସିବା ପାଇଁ ଆରମ୍ଭ କଲେ। ନିମା ପଣ୍ଡିତ ତାଙ୍କୁ କହିଲେ, ଦେଖ ତମେ ହସିବା ଦରକାର ନାହିଁ, ସେ ଆସିଛନ୍ତି ଆଜି ଶାନ୍ତ ହେଇ ପଥଶାନ୍ତ ହେଇକି ଆସିଛନ୍ତି, ଆମେ ତାଙ୍କ ସହିତ ଆଲୋଚନା କରିବା, ଆପଣ ଯାଆନ୍ତୁ କାଲି ବିଶ୍ରାମ ନିଅନ୍ତୁ, ଆମେ କାଲି ଆଲୋଚନା କରିବା, ଶାସ୍ତ୍ରାର୍ଥ କରିବା। ଏଇଭଳି ଭାବେ କହି ତାଙ୍କୁ ବିଦାୟ ଦେଲେ। ତେଣୁ ସିଏ ଯେତେବେଳେ ଆସିଲେ ଗୃହକୁ, ତାଙ୍କର ଯେଉଁ ରହୁଥିଲେ ଯେଉଁ ସ୍ଥାନରେ ବାସସ୍ଥାନରେ, ସେଠି ଆସି ପହଞ୍ଚିକରି ସରସ୍ୱତୀ ଦେବୀଙ୍କର ଆରାଧନା କଲେ। ସରସ୍ୱତୀ ଦେବୀ କହିଲେ, ଆପଣ ମୋତେ ଗୋଟେ ସାମାନ୍ୟ ପିଲା ପାଖରେ ହରାଇଦେଲେ, ଏତେ ବିରାଟ ବିରାଟ ପଣ୍ଡିତଙ୍କୁ ହରାଇଥିଲି, ଆଜି ମୋତେ ଗୋଟେ ଛୋଟ ପିଲା ପାଖରେ ହରାଇଦେଲେ କହିକି ଧ୍ୟାନ କଲେ ସରସ୍ୱତୀ ଦେବୀଙ୍କର। କିନ୍ତୁ ତାପରେ ସେ ଶୋଇପଡ଼ିଲେ, ଶୋଇପଡ଼ିଲା ବେଳେ ସ୍ୱପ୍ନରେ ସରସ୍ୱତୀ ଦେବୀ କହିଲେ, କହିଲେ ତମେ ଯାହା ପାଖରେ ପରାଜିତ ହେଲ ସିଏ ହେଉଛନ୍ତି ମୋର ସ୍ୱାମୀ, ତମେ ତାଙ୍କ ପାଖରେ ଯାଇ ଶରଣ ନିଅ। ତେଣୁ ତା ପରଦିନ ସକାଳେ କେଶବ କାଶ୍ମୀର ଯାଇ ମହାପ୍ରଭୁଙ୍କର ପାଖରେ ସ୍ଥାନରେ ଯାଇ ତାଙ୍କୁ ଡାଇରେକ୍ଟ ତାଙ୍କର ଶରଣ ପଶିଲେ। ତେଣୁ ମହାପ୍ରଭୁ ସେଇଠି କହିଛନ୍ତି, ସେଇ ତ ବିଦ୍ୟା ବଳ ଜାଣିବା ନିଶ୍ଚୟ, କୃଷ୍ଣ ପାଦ ପଦ୍ମ ଯଦି ରତି ମତି ହୁଏ, ସିଏ ହେଉଛି ବିଦ୍ୟାର ଫଳ। ଏତେ ବଡ଼ ବିଦ୍ୟା ହେଉ, ଏତେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା, ଭଗବତ ଗୀତାରେ ଭଗବାନ କହିଲେ ବିଦ୍ୟାମାନ ଭିତରେ ମୁଁ ହେଉଛି ଅଧ୍ୟାତ୍ମ ବିଦ୍ୟା। ବହୁତ ବଡ଼ ବଡ଼ ପଣ୍ଡିତ ଅଛନ୍ତି, ବହୁତ ବଡ଼ ବଡ଼ ଶାସ୍ତ୍ର ବିଦ୍ୟାବିତ ସବୁ ରହିଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି, ସବୁକିଛି ରହିଛି, କିନ୍ତୁ ଯଦି ଅଧ୍ୟାତ୍ମ ବିଦ୍ୟା ନାହିଁ ତାହେଲେ ସିଏ ସବୁ ଶୂନ। ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସିଂ ମହାରାଜ କହନ୍ତି, ଜଣଙ୍କର ଯେତେ ଗୁଣ ସବୁ ରହିଛି ସେ ସବୁ ଶୂନ, ତାର କିଛି ମୂଲ୍ୟ ନାହିଁ। ଯଦି କୃଷ୍ଣ ଭକ୍ତି ନାହିଁ ସେଇଟା ହେଉଛି ଏକ, ଏକର ଡାହାଣ ପଟେ ଯେତେ ଶୂନ ବସିବ ସେତେ ଦଶ ଗୁଣ ଲେଖା ବଢ଼ିଯିବ ତାର ମୂଲ୍ୟ। ତେଣୁ ଯେତେ ଜଣଙ୍କର ଭଲ ଗୁଣ ଥିଲେ ମଧ୍ୟ ଯଦି କୃଷ୍ଣ ଭକ୍ତି ନାହିଁ ତାହେଲେ ସେ ସବୁ ଶୂନ, ଶୂନକୁ ଶୂନ ଗୁଣିଲେ ଶୂନ, ଶୂନକୁ ଶୂନ ମିଶେଇଲେ ଶୂନ, ସବୁ ଶୂନ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଚବିଶ ବର୍ଷ କାଳ ଲୀଳା କଲେ। ଗୟାରେ ଯେତେବେଳେ ଯାଇଥିଲେ, ଗୟା ତାଙ୍କ ପିତାଙ୍କର ସ୍ୱାଦ ଦେବା ପାଇଁ, ସେଇଠି ସେ ଯେଉଁ ରହିଛନ୍ତି ଈଶ୍ୱରପୁରୀଙ୍କ ସହ ଦେଖା ହେଇଥିଲା, ଈଶ୍ୱରପୁରୀଙ୍କ ଠାରୁ ସେ ଦୀକ୍ଷା ଗ୍ରହଣ କରିଥିଲେ। ତାପରେ ସେ ବିଦ୍ୟା ସବୁ ଶିକ୍ଷା ଯେଉଁ ବିଦ୍ୟାଳୟ କରୁଥିଲେ ସେଇଟା ବନ୍ଦ କରିଦେଲେ, ଭଗବାନଙ୍କୁ କୀର୍ତ୍ତନ କରିବା ପାଇଁ ଆରମ୍ଭ କଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନଙ୍କର ଭାବରେ ଶ୍ରୀବାସ ପଣ୍ଡିତଙ୍କର ଅଙ୍ଗଣାରେ ରାତିରେ କବାଟ ଦେଇକରି ସେଇ ସବୁ କୀର୍ତ୍ତନ ହୁଏ। ଏଇଟା ଆଚାର୍ଯ୍ୟ କୁହନ୍ତି ଏଇଟା ହେଉଛି ରାସସ୍ଥଳୀ। ଯେଉଁଭଳି ଭାବେ ଭଗବାନ ମହାପ୍ରଭୁ ଭଗବାନ କୃଷ୍ଣ ଗୋପୀମାନଙ୍କ ସହିତ ଶତକୋଟି ବିମାନ ସହିତ ଲୀଳା କରୁଥିଲେ, ରାସଲୀଳା କରୁଥିଲେ, ଇଏ ସେଇ ରାସଲୀଳା ସ୍ଥଳୀ ବୋଲି କୁହାଯାଏ। ଇଏ ବୃନ୍ଦାବନ ଧାମ ହେଉଛି, ଏଇ ଯେଉଁ ଆମେ ଯାଉଛେ ନବଦୀପ ଧାମ, ଇଏ ହେଉଛି ବୃନ୍ଦାବନ ଧାମ। ଯେ ଯେଉଁ ରହିଛି ଯେ ଜାଣ ଇଏ ଯେଉଁ ନବଦୀପ ଧାମ ଯେଉଁ ରହିଛି ଏଇଟାକୁ ହେଉଛି ବୃନ୍ଦାବନ ସହିତ କିଛି ଫରକ ନାହିଁ, ଏକା ସବୁ କଥା ବୃନ୍ଦାବନ ଧାମ। ଯିଏ ଖାଲି ଏତିକି ଜାଣିବ ତାହା ରଥଭୂମି ବାସ ହବ ବୋଲି କୁହାଯାଇଛି। ଗୋଟେ ଗୋଟେ ସଙ୍ଗୀତ ଅଛି, କ'ଣ ସେଇଟା ଯିବା ଜାଣି ଚିନ୍ତା ତାର ଭାଇ ବ୍ରଜଭୂମି ବାସ। ଏଇ ଜନପତି ଧାମ ଏଇ ବ୍ରଜଧାମ ଠାରୁ ଭିନ୍ନ ନୁହଁ। ତେଣୁ ଏଇଠି ସେ ତାପରେ ସେଠି ସଙ୍ଗୀତ ଇତ୍ୟାଦି ମହାପ୍ରଭୁ ହରିକୃଷ୍ଣ ମହାମନ୍ତ୍ର ଆନ୍ଦୋଳନ ଆରମ୍ଭ କଲେ, ଯାହାକୁ କାଜି ଭାଙ୍ଗି ଦେଇଥିଲେ ତାଙ୍କୁ ସବୁ ସେଇ ସମୟରେ ସବୁ ସମ୍ବନ୍ଧେ ତାକୁ ଯେଉଁମାନେ ବିଶେଷ ଭାବରେ ବ୍ରାହ୍ମଣ କୂଳରେ ଅଛନ୍ତି ସେମାନେ ସବୁ ସେଟାକୁ ଅପୋଜ୍ କରୁଥିଲେ। ତେଣୁ କାଜି ତାଙ୍କ ଲୋକ ପଠେଇକି ଯେଉଁ ଖୋଳକୁ ଭାଙ୍ଗି ଦେଇଥିଲେ ସେ ସ୍ଥାନ ରହିଛି, ଖୋଳ ଭାଙ୍ଗାର ସ୍ଥାନ ଯେଉଁ ରହି ଥିବା ସମୟରେ ଏହିଭଳି ଭାବେ ମହାପ୍ରଭୁ ତାକୁ ଅପମାନ ମାନେ ସେଇଟାକୁ ଗ୍ରହଣ କରିନଥିଲେ, କ'ଣ ତାକୁ କହନ୍ତି ଅସହଯୋଗ କରିଥିଲେ। ହଜାର ହଜାର ଭକ୍ତମାନେ ଯାଇକି ବୈଷ୍ଣବମାନେ ଯାଇକି ସେ ତାଙ୍କର ଗୃହରେ ସବୁ ରାତିରେ ସନ୍ଧ୍ୟାବେଳେ ମଶାଲ ଦୀପ ଜାଳିକି ଯାଇଥିଲେ, ଏସବୁ ପ୍ରତିବାଦ କରିଥିଲେ, ଏସବୁ କଥା ସବୁ ରହିଛି, ବହୁତ କଥା ରହିଛି। ଏଇଭଳି ଭାବରେ ଚବିଶ ବର୍ଷ କାଳ ମହାପ୍ରଭୁ ଏଠି ଲୀଳା କଲି। ତାପରେ ଗଲେ 1510 ମସିହାରେ ସେ ଯାଇକି କଟୁଆରୁ ସନ୍ନ୍ୟାସ ଗ୍ରହଣ କଲେ, କେଶବ ଭାରତଙ୍କଠାରୁ ସନ୍ନ୍ୟାସ ଗ୍ରହଣ କଲେ। ସନ୍ନ୍ୟାସ ଗ୍ରହଣ କରି ଯେତେବେଳେ ସେ ଯାଉଥିଲେ ବୃନ୍ଦାବନ ଅଭିମୁଖେ ଯାଉଥିଲେ, ଆଗରୁ ଖବର ଦେଇଥିଲେ ନିତ୍ୟାନନ୍ଦ ପ୍ରଭୁ ଆଉ ଅନ୍ୟମାନେ ସବୁ ଯାଇ ସେଠି ପହଞ୍ଚୁଥିଲେ, ମୁକୁନ୍ଦ ଇତ୍ୟାଦି ସବୁ ଯାଇଥିଲେ, ମହାପ୍ରଭୁଙ୍କ ସହିତ ମିଶିଥିଲେ ସେଇଠି କଟୁଆରେ। ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, ସନ୍ନ୍ୟାସ ଗ୍ରହଣ କରି ସେ ବୃନ୍ଦାବନ ଅଭିମୁଖେ ଚାଲିଲେ। ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି 21:23 ଅଧ୍ୟାୟରେ, ସେ ଶ୍ଳୋକଟି ସବୁ ଆବୃତ୍ତି କରୁଥିଲେ। ଉଜ୍ଜୟିନୀରେ ଜଣେ ବ୍ରାହ୍ମଣ ଥିଲେ, ସେ ଶ୍ଳୋକଟି ଆବୃତ୍ତି କରିଥିଲେ, ଜଣେ ବହୁତ ଥିଲେ ସେ ବ୍ରାହ୍ମଣ ଜଣଙ୍କ ବହୁତ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ତାଙ୍କର ବହୁତ କୃପଣ ବ୍ୟକ୍ତି ଥିଲେ। ସେ ଧନକୁ କାହାକୁ ଦେଉନଥିଲେ, ବି ନିଜେ ବି ଖର୍ଚ୍ଚ କରୁନଥିଲେ। ଏଇଭଳି ଭାବରେ ତାଙ୍କର ସମସ୍ତେ ମିଶି ତାଙ୍କଠାରୁ ସବୁ ଧନ ସବୁ ଛଡ଼େଇ ନେଇଗଲେ। ତେଣୁ ତାପରେ ସେ ସବୁ ଭିକ୍ଷା ଭିକ୍ଷୁକ ହେଇଗଲେ, ଭିକ୍ଷା କରି ଚଳିଲେ। ତେଣୁ ଭିକ୍ଷା କରି ଚଳିଲେ ସମସ୍ତେ ତାଙ୍କୁ ଘୃଣା କରୁଥିଲେ, ସମସ୍ତେ ତାଙ୍କୁ ନିନ୍ଦା କରୁଥିଲେ। ଏ ଧନୀ ବ୍ୟକ୍ତି ଥିଲାବେଳେ କିଛି ପଇସା କାହାକୁ ଦେଉନଥିଲା, ବର୍ତ୍ତମାନ ସବୁ ତା'ର ଧନ ହରଣ ହେଇଗଲା, ସବୁ ବର୍ତ୍ତମାନ ଆମଠାରେ ଭିକ୍ଷା କରି ତାକୁ କିଛି ଭିକ୍ଷା ଦିଅ ନାହିଁ, ଏଇଭଳି ଭାବେ ସବୁ ବହୁତ ପ୍ରକାର ନିନ୍ଦା କରୁଥିଲେ। କିନ୍ତୁ ସେ ସବୁ ସହୁଥିଲେ, ସେ ଗୋଟେ ଶ୍ଳୋକ ବୋଲିଥିଲେ, ସେଇଟାକୁ ଏଟାକୁ ସନ୍ନ୍ୟାସୀମାନେ ଆବୃତ୍ତି କରନ୍ତି। ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ଅଧ୍ୟାଶିତଂ ପୂର୍ବ ତମେବ ମହର୍ଷି ଅହଂ କରିଷ୍ୟାମି ଦୁରନ୍ତପାଂ ତମ ମୁକୁନ୍ଦାଙ୍ଗ୍ରି ନିଷେବ ଏବ। 21:23 ଅଧ୍ୟାୟରେ ସବୁଠି ଅଛନ୍ତି, ଆର ଅର୍ଥ ହେଉଛି ଏହିଭଳି ଭାବରେ ସମସ୍ତେ ଏଥିରେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ପରମାତ୍ମାଙ୍କ ଶରଣରେ ଯାଇଛନ୍ତି। ପରାତ୍ମନିଷ୍ଠା ଅଧ୍ୟାଶିତ ପୂର୍ବତମ ହିଁ ମହର୍ଷି, ପୂର୍ବର ଯେଉଁ ମହର୍ଷିମାନେ ସବୁ ସେଇ ଭଗବାନଙ୍କ ପରମାତ୍ମାଙ୍କ ଶରଣରେ ଯାଇଛନ୍ତି। ତେଣୁ ମୁଁ ମଧ୍ୟ ସେଇ ପରମାତ୍ମାଙ୍କ ଶରଣରେ ଯାଇ ଅହଂ କରିଷ୍ୟାମି ଦୁରନ୍ତ ପାରମ୍। ଏ ଯେ ତମ ରହିଛି, ଏ ଅନ୍ଧକାରମୟ ଜଗତ ରହିଛି, ତମସ୍ୱ ମା ଜ୍ୟୋତି ଗମୟ ବୋଲି ବେଦରେ କୁହାଯାଏ, ଏ ଅନ୍ଧକାର ମୁଁ ପାର ହେଇଯିବି। ତମ ମୁକୁନ୍ଦାହାଙ୍କ ନିଷେଧ ସେ ଭଗବାନଙ୍କ ପାଦ ପଦ୍ମର ଆଶ୍ରୟ ନେଲେ ଆମେ ଏଇ ଅନ୍ଧକାରମୟ ଜଗତକୁ ପାର ହେଇଯିବା। ଏଇଭଳି ଭାବରେ କହି ଯେତେବେଳେ ଯାଉଥିଲେ ବୃନ୍ଦାବନ ଅଭିମୁଖେ, ତେଣୁ ନିତ୍ୟାନନ୍ଦ ପ୍ରଭୁ ଆଗରେ ଯାଉଥିଲେ, ଯେଉଁ ବୃନ୍ଦାବନ ଅଭିମୁଖେ ଯାଉଥିଲେ ସେଇ ସମୟରେ ଆଗକୁ ଟିକେ ଆଗରେ ଯାଇକିରି ସେଠି ଯେଉଁ କେତେଜଣ ପିଲା ଗାଈ ଚଳୁଥିଲେ ତାଙ୍କୁ କହିଦେଲେ, ଦେଖ ଏଇ ଯେଉଁ ସନ୍ନ୍ୟାସୀ ଜଣକ ଆସୁଛନ୍ତି, ସେ ଯେଉଁ ପଚାରିବେ ବୃନ୍ଦାବନର କେଉଁପଟେ ବାଟ, ତୁମେ ଦେଖେଇଦେବ ଏଇ ନବଦୀପ ପଟେ ଦେଖେ ବାଟଟା ଦେଖିଦେବ, ଓଲଟା ବାଟ ଦେଖେଇଦେବ। ତେଣୁ ମହାପ୍ରଭୁ ତାଙ୍କର ଭାବରେ ଭଗବାନଙ୍କ ଭାବରେ ସନ୍ନ୍ୟାସୀ ମନ୍ତ୍ର ଉଚ୍ଚାରଣ କରି ଯାଉଥିଲେ। ସେହି ସମୟରେ ଯେତେବେଳେ ଦେଖିଲେ ଗାଭୀମାନେ ଅଛନ୍ତି, ଗୋପାଳମାନେ ଅଛନ୍ତି, ତାଙ୍କ ବୃନ୍ଦାବନ ସ୍ମରଣ ଆସିଲା, ତେଣୁ ତାଙ୍କୁ ପଚାରିଲେ ଏ ବୃନ୍ଦାବନକୁ କେଉଁପଟେ ବାଟ, ତେଣୁ ସେ ଦେଖେଇଦେଲେ ଏଇ ନବଦୀପ ପୁଣି ବାଟ ଦେଖେଇଦେଲେ। ତେଣୁ ମହାପ୍ରଭୁ ଆସିକି ନବଦୀପ ଆସି ଆସି ପହଞ୍ଚିଲେ, ତେଣୁ ନିତ୍ୟାନନ୍ଦପୁର ଆଗରୁ ଖବର ପଠେଇଲେ ଅଦ୍ୱୈତାଚାର୍ଯ୍ୟଙ୍କୁ, ଶାନ୍ତିପୁରରେ ଥିଲେ ଅଦ୍ୱୈତାଚାର୍ଯ୍ୟ। ତେଣୁ ଅଦ୍ୱୈତାଚାର୍ଯ୍ୟ କହିଲେ, ତୁମେ ବହିର୍ବାସ ପୌପୁନି ଇତ୍ୟାଦି ଆଣିକି ଏଠି ଅପେକ୍ଷା କର ଗଙ୍ଗା ନଦୀ ତଟରେ, ସେଇ ଘାଟରେ ତେଣୁ ଆସି ଅଦ୍ୱୈତାଚାର୍ଯ୍ୟ ସେଇଠି ରହିଥିଲେ। ନିତ୍ୟାନନ୍ଦ ମହାପ୍ରଭୁ ଇତ୍ୟାଦି ଯେତେବେଳେ ଆସିକିରି ନଦୀ ପାରିକି ଆଣି ଦେଖିଲେ, ମହାପ୍ରଭୁ
ବୃନ୍ଦାବନ ଲୀଳାରେ ସନ୍ତଲୀନ ହେଇକି ରହିଛନ୍ତି, ତେଣୁ ଦେଖିଲେ ଅଦ୍ୱୈତାଚାର୍ଯ୍ୟ କହିଲେ, ଅଦ୍ୱୈତ ତମେ କ'ଣ ଏଠି ବୃନ୍ଦାବନରେ? ଅଦ୍ୱୈତାଚାର୍ଯ୍ୟ କହିଲେ, ପ୍ରଭୁ ଆପଣ ଯେଉଁଠି ସେଇଠି ବୃନ୍ଦାବନ, ଆପଣ ଯେଉଁଠି ରହିଛି ସେ ଯମୁନା ନଦୀ, ପ୍ରକୃତରେ ଯେଉଁ ଗଙ୍ଗା ନଦୀ ଅଛି, ଗୋଟେ ପଟେ ଗଙ୍ଗା ଗୋଟେ ପଟେ ଯମୁନା ବୋଲି କୁହାଯାଏ, ତେଣୁ ଏପଟଟା ଯମୁନା ସେପଟଟା ଗଙ୍ଗା ବୋଲି କୁହାଯାଏ। ତେଣୁ ଯାହା ହଉ, ସେ ମହାପ୍ରଭୁ ଆସିଲେ ଶାନ୍ତିପୁରରେ, ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ କିଛି ଦିନ ରହିଲେ, ସେଠି ସତୀମାତା ମଧ୍ୟ ଯାଇକି ତାଙ୍କ ଦର୍ଶନ କଲେ କିଛି ଦିନ, ସେଠି ରହିଲେ ଭକ୍ତମାନେ, ସେଠି ସେଠି କୀର୍ତ୍ତନ ଫିର୍ତ୍ତନ ସବୁ ହେଲା, ସତୀମାତା ପୁଣି ତାଙ୍କୁ ରନ୍ଧନ କରି ଖାଇବା ପ୍ରସାଦ ସବୁ ଦେଲେ, ଦେଇଥିଲେ। ଏଇଭଳି ଭାବରେ ପୁରୀ ଯାଇ ପହଞ୍ଚିଲେ। ପୁରୀରେ ବିଭିନ୍ନ ସ୍ଥାନରେ ସବୁ ନାମ କୀର୍ତ୍ତନ କରିକରି ଯାଉଛନ୍ତି। ପୁରୀରେ ଯେତେବେଳେ ପହଞ୍ଚିଲେ 1510 ମସିହାର ମାଘ ମାସ, ଏଇ ପୂର୍ଣ୍ଣମୀ ତିଥିରେ, ମାଘ ମାସ ଶୁକ୍ଳପକ୍ଷ ସଂକ୍ରାନ୍ତି ତିଥିରେ ସେ ନେଇଥିଲେ, ଯେଉଁ ରହିଛି ସନ୍ନ୍ୟାସ ନେଇଥିଲେ, ଏ ସଂକ୍ରାନ୍ତି ଗଲା, ମାଘ ସଂକ୍ରାନ୍ତି ଗଲା, ସେଇ ସଂକ୍ରାନ୍ତିରେ ସେ ନେଇଥିଲେ। ତେଣୁ ସଂକ୍ରାନ୍ତି ନେଇକି ଯେତେବେଳେ ଯାଇଛନ୍ତି, ଯାଇ ପହଞ୍ଚିଲେ ପୁରୀରେ, 24 ବର୍ଷ କାଳ ସେଠି ସେ ରହିଛନ୍ତି, ବହୁତ ଲୀଳା କରିଛନ୍ତି ମହାପ୍ରଭୁ, 24 ବର୍ଷ କାଳ ଲୀଳା କରିଛନ୍ତି। ତେଣୁ ସେ ଯେଉଁ ମହାପ୍ରଭୁଙ୍କର ଆସିବାର କାରଣ ଆସିବ, ସେ କଥା ଭଗବାନ ରାଧାରାଣୀ ଜଗନ୍ନାଥ ଯେଉଁ ଚକାଚକା ଆଖି ରହିଛି, ଏ ଭାବର କଥା, ମହାଭାବର କଥା, ଭଗବାନ କୃଷ୍ଣ ଏ ରାଧାରାଣୀଙ୍କର ଭାବରେ ଏ ମହାଭାବ ପ୍ରକାଶ କରିଛନ୍ତି। ତେଣୁ ସେ ଜଗନ୍ନାଥଙ୍କର ଯେଉଁ ଚକାଚକା ଆଖି, ସେଇ କୃଷ୍ଣ ଯେତେବେଳେ ଏଇ ବୃନ୍ଦାବନ ଲୀଳାକୁ ସବୁ ଶ୍ରବଣ କରୁଥିଲେ, ସେତେବେଳେ ତାଙ୍କର ସେଇ ଭାବ ଆସିଥିଲା, ଚକାଚକା ଆଖି ହେଇଯାଇଥିଲା, ଯାହାକୁ ଦେଖି ନାରଦ ମୁନି ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣଙ୍କର ଏଇ ରୂପ ପୂଜିତ ହଉ। ତେଣୁ ସେଥିରେ ସେ ସମ୍ମତି ଦେଇ ପୁରୀରେ ଆଜି ସେ ଜଗନ୍ନାଥ ରୂପରେ ପୂଜିତ ହେଉଛନ୍ତି। ଯେଇ ଗୌର, ସେଇ କୃଷ୍ଣ, ସେଇ ଜଗନ୍ନାଥ, ତେଣୁ ସେଇ ଗୌରାଙ୍ଗ ମହାପ୍ରଭୁ ସେଇ ଜଗନ୍ନାଥଙ୍କ ଦର୍ଶନ କରୁଥିଲେ, ଜଗନ୍ନାଥଙ୍କ ଦର୍ଶନ କରି ସେ ମଧ୍ୟ ଭୋର ହେଇଯାଉଥିଲେ, ଭାବ ବିଭୋର ହେଇଯାଉଥିଲେ, ବହୁତ ପ୍ରକାର ଲୀଳା ପ୍ରକାଶ କରିଛନ୍ତି ପୁରୀରେ, 24 ବର୍ଷ କାଳ ଲୀଳା କରିଥିଲେ। ତେଣୁ ସେଇଠି ମହାପ୍ରଭୁ କେତେବେଳେ ସେ ଯେଉଁ ରହିଛନ୍ତି ସମୁଦ୍ର ତଟ ରହିଛି, ଯମୁନା କହିକି ଝାମ୍ପ ଦେଉଥିଲେ, ଯାଇକିରି ବାହାରିଥିଲେ, ଯାଇକିରି କୋଣାର୍କ ପାଖରେ ଲାଗିଥିଲେ, ଜଣେ ଧୀବରେ ତାଙ୍କୁ ସେ ଯେଉଁ ଜାଲରେ ତାଙ୍କୁ ପାଇଥିଲେ, ତାକୁ ଯେତେବେଳେ ଧରିଦେଲେ, ଧରିଦେଲେ ଯେତେବେଳେ ସିଏ ମଧ୍ୟ ପାଗଳ ବୋଲି ଡେଇଁଲେ ଖାଲି, ତେଣୁ ସିଏ ଭାବିଲେ, ତାଙ୍କ ସ୍ତ୍ରୀ ଭାବିଲେ ପାଗଳ ହେଇଯାଇଛି। ତେଣୁ ଏମାନେ ସବୁ ଖୋଜିକି ଆସିଲେ, ସ୍ୱରୂପ ଦାମୋଦର, ରାମ ରାମଦ ଇତ୍ୟାଦି, ପୁରୀରେ ସେତେବେଳେ ଗମ୍ଭୀରାରେ ରହୁଥିଲେ ମହାପ୍ରଭୁ, ନାହାନ୍ତି ଗମ୍ଭୀରାରେ, ଯାଇ ପହଞ୍ଚି ପହଞ୍ଚି ଦେଖିଲାବେଳକୁ ସେଇଠି ଅଛନ୍ତି। ତେଣୁ ସେ କହିଲେ, ଏମିତି ଏ ମାଛ ଗୋଟେ ରହି ପଡ଼ିଲା, ଇଏ ଗୋଟେ କ'ଣ ଇଏ ରହିଛି, ମହାପ୍ରଭୁ ପୁରା ତାଙ୍କର ସବୁ ଅଷ୍ଟାଙ୍ଗ ସତ୍ୟ ବିକାର ଆସିଛି, ସବୁ ହାତ ପାତ ସବୁ ଚକୁଚିତ ହେଇଯାଇଛି, ଏ ମହାଭାବର କଥା, ମହାଭାବର କଥା। ତେଣୁ ସ୍ୱରୂପ ଦାମୋଦର କହିଲେ, ଠିକ୍ ଅଛି, ତମର ଭୂତ ଯେଉଁ ଲାଗିଛି, ତମେ ଭୂତକୁ ଠିକ୍ କରିଦେବି ପାଇଁ ଗୋଟେ ଚାପୁଡ଼ା ମାରିଲୁ, ତା'ର ଠିକ୍ ହେଇଗଲା, ତ ମହାପ୍ରଭୁ ନେଇକିରି ଗଲେ। ଏଭଳି ଭାବରେ ଅନେକ ଲୀଳା ଜଗନ୍ନାଥ ପୁରୀରେ ସବୁ ରହିଛି। ତେଣୁ ଏଇ ଯେଉଁ ବରଗନ୍ଦ ମହାରାଜ ଏ ମହାପ୍ରଭୁଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରୁଥିଲେ, ଏଇ ଜଗନ୍ନାଥଙ୍କର କଥା ଆସିଲା, କୃଷ୍ଣ ଯେଉଁ ରହିଛନ୍ତି, ଭଗବାନ କୃଷ୍ଣ ଦ୍ୱାରକାରେ ଯେଉଁ ରହିଥିଲେ, ଦ୍ୱାରକାରେ 16108 ରାଣୀ ଥିଲେ, 16108 ରାଣୀ ଥିଲେ ମଧ୍ୟ ସେମାନେ ନିଜେ, ତାଙ୍କର ଏତେ ସେବିକା ସବୁ ଅଛନ୍ତି, ସେବକ ସବୁ ଅଛନ୍ତି, କିନ୍ତୁ ନିଜେ ସବୁ ଭଗବାନଙ୍କର ସେବା କରୁଥିଲେ, ତଥାପି ଭଗବାନ କୃଷ୍ଣ ସବୁବେଳେ ଗୋପୀ ଗୋପୀ ରାଧା ରାଧା ଏଇଭଳି ଭାବରେ ବିଳିବିଳଉଥିଲେ। ତେଣୁ ମହିଷୀମାନେ ମା' ରୋହିଣୀଙ୍କୁ ପଚାରିଲେ, ଯେ ବୃନ୍ଦାବନରେ କ'ଣ ସବୁ ଲୀଳା ଏମିତି ହେଇଥିଲା, ଏବଂ କୃଷ୍ଣ ଭୁଲି ପାରୁନାହାନ୍ତି, ଆମେ ଏତେ ସେବା କଲେ ମଧ୍ୟ ସେ ସେଇ ବୃନ୍ଦାବନକୁ ସବୁ ସ୍ମରଣ କରୁଛନ୍ତି, ଏଇଭଳି ଭାବରେ କହିବାରୁ ସବୁବେଳେ ଏମିତି ହେଉଥିଲେ। ଏଇ ବହୁତ ପ୍ରକାର ଲୀଳା ଅଛି, ଆମେ ଗୋଟେ ଯେଉଁ ଗୋଟା ଏଇ ଘଟଣାଟି ଯେଉଁ କହିଛି ମହାରାଜ କହୁଥିଲେ ସେଇଟା ଆମେ କହିବା। ତେଣୁ ସେଠି କ'ଣ ହେଲା ନା, ଥରେ ଗୋପୀମାନେ ଭଗବାନ କୃଷ୍ଣ ସେଇ ବୃନ୍ଦାବନ ଭାବରେ ସେ ଆଉ ଭାବ ବିଭୋରେ ରହିଛନ୍ତି, ତାଙ୍କର ଇଏ ଆସୁନି, ତାଙ୍କର ବାହ୍ୟ ଆସୁନାହିଁ। ତେଣୁ ନାରଦ ମୁନି ଆସି ପହଞ୍ଚିଲେ, ନାରଦ ମୁନି କହିଲେ ଯେ ବର୍ତ୍ତମାନ ତାଙ୍କୁ ନେବାକୁ ପଡ଼ିବ ବୃନ୍ଦାବନ, ନହେଲେ ତାଙ୍କର ଭାବ ଆଉ ସେ ବାହ୍ୟ ଆସିବ ନାହିଁ। ଏଇଭଳି ଭାବରେ କହି ବୃନ୍ଦାବନ ନେବା ପାଇଁ ସବୁ ରଥ ସଜା ହେଲା। ରଥ ସଜା ହେଲା ପରେ ଯେତେବେଳେ ସେ ଆସୁଛନ୍ତି ଭଗବାନ କୃଷ୍ଣ ଆସୁଛନ୍ତି ବା ପ୍ରଥମେ ଆସିଲେ ବଳରାମ ତାପରେ ମଝିରେ ଦ୍ରୌପଦୀ ଏସବୁ ସୁଭଦ୍ରା ଏସବୁ ଭଗବାନ କୃଷ୍ଣ ଯେତେବେଳେ ଆସୁଛନ୍ତି ଭଗବାନ କୃଷ୍ଣ ଯେତେବେଳେ ଆସି ବୃନ୍ଦାବନରେ ପହଞ୍ଚିଗଲେ ବୃନ୍ଦାବନରେ ରାଧାରାଣୀ ମଧ୍ୟ ଭଗବାନ ବିରହରେ ସେ ମଧ୍ୟ ମରଣ ଦଶାଗ୍ରସ୍ତ ହୋଇଯାଇଛନ୍ତି ସେଇଭଳି ଅବସ୍ଥାରେ ରହିଛନ୍ତି ତେଣୁ କୃଷ୍ଣ ମଧ୍ୟ ସେଇଭଳି ଭାବରେ ଭଗବାନ ରାଧାରାଣୀଙ୍କର ବିରହରେ ସେ ମଧ୍ୟ କ'ଣ ଯେଉଁ ଅଷ୍ଟସାତ୍ତ୍ୱିକ ଭାବ ମହାଭାବରେ ରହିଛନ୍ତି ତେଣୁ ଏହିଭଳି ଭାବରେ ଦୁଇ ଜଣଙ୍କର ସେଠି ମିଳନ ହେଉଛି ରାଧାରାଣୀଙ୍କର ସଖୀ ଯେଉଁ ଅଛନ୍ତି ଲଳିତା ବିଶାଖା ଇତ୍ୟାଦି ସେମାନେ ରାଧାରାଣୀଙ୍କର କର୍ଣ୍ଣରେ କୃଷ୍ଣ 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 ବୋଲି କହୁଛନ୍ତି ଏବଂ କୃଷ୍ଣ କୃଷ୍ଣଙ୍କର କର୍ଣ୍ଣରେ ରାଧା 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 ଏଇଭଳି ଭାବରେ କହୁଛନ୍ତି ତେଣୁ ଏଇଭଳି ଭାବରେ କହୁଥିବା ବେଳେ କୃଷ୍ଣ ଏବଂ ରାଧା ମିଳିତ ହେଇଛନ୍ତି ଏହି ମିଳାପିଡ଼ି ଭିତରେ ଭଗବାନ ମହାରାଜ କହିଲେ ଗୌରବନ୍ଦ ମହାରାଜ କହିଲେ ସେହି ସମୟରେ ତାଙ୍କର ମଧ୍ୟ ଭାବ ଆସିଗଲା ଚୈତନ୍ୟ ଚରିତାମୃତରେ ସେ ଗୋଟେ ରହିଛି କଥା ରହିଛି ଶୁଦ୍ଧ କ'ଣ କ'ଣ ସେଇଟା ଜଙ୍ଗୁ ନଦୀ ହେମ ସେ ଗୋଟେ ଶ୍ଳୋକଟେ ଅଛନ୍ତି ଚୈତନ୍ୟ ଚରିତାମୃତରେ ଯେଇଟା ଏ ଜଙ୍ଗୁ ନଦୀ ହେମ ରହିଛି ଯେଉଁଟାକ ସେଇଭଳି ଭାବରେ ଆମର ମହାରାଜଙ୍କର ଯେଉଁ ଭାବ ଆସିଗଲା ଭଗବାନ ଭାବ ଲାଗିଗଲା ଆଉ ସେ ସ୍ତରରୁ କେହି ଫେରନ୍ତି ନାହିଁ ବୋଲି କୁହାଯାଏ କୁହାଯାଏ ଆମର ମହାରାଜଙ୍କର ଯେଉଁ ତିରଭାବ ହୋଇଥିଲା ସେ ସମୟରେ 1996 ସେଠି ମଧ୍ୟ ମାନେ ଏଇଠି ତାଙ୍କ ସବୁ ଶୋକ ସବୁ ଇଏ କରାହେଇଥିଲା ତାଙ୍କୁ ଶୋକସଭା ହୋଇଥିଲା ସେଠି ମଧ୍ୟ ଜଣେ ଆଚାର୍ଯ୍ୟ କଥା କହୁଥିଲେ ଏଇ ଶ୍ଳୋକଟି କହିଥିଲେ ଚର୍ଚ୍ଚା ମଧ୍ୟ ସେ ଶ୍ଳୋକଟି ଅଛନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ଭାବ ଆସିଥିଲା ଭଗବାନ ସହିତ ସେତେବେଳେ ସେ ଶରୀରକୁ ତ୍ୟାଗ କରିଦେଲେ ଭଗବଧାମକୁ ଚାଲିଗଲେ ଆସନ୍ତାକାଲି ସେଇ ଲୀଳାଟି ହେଇଥିଲା 1996 ଆଜିକୁ 40 ବର୍ଷ ତଳର ଘଟଣା ସେଇ ଲୀଳାଟି ହେଇଥିଲା ଆଜି ଆମକୁ ସୁଯୋଗ ମିଳିଲା ଯେ ଆମେ ଆମର ଯେଉଁ ମନ୍ଦିର କାର୍ଯ୍ୟରେ ଆମେ ଏଠି ପହଞ୍ଚିଲୁ ସେଇ ମନ୍ଦିର ଗୁରୁଦେବ ତିରଭା ସ୍ଥିତି ପଡ଼ିଛି ସଂଯୋଗ ମିଳିଲା ଏ ଗୋଟେ ଅପୂର୍ବ କୃପା ଗୁରୁଦେବ ଗୌରବ ମହାରାଜଙ୍କର ଏବଂ ମହାପ୍ରଭୁଙ୍କର ଏବଂ ଆପଣମାନଙ୍କୁ ମଧ୍ୟ ଯେ ଆଜି ଆମକୁ କିଛି କହିବା ପାଇଁ ସୁଯୋଗ ଦେଲୁ ଭାବିଲି କ'ଣ କହିବି କ'ଣ କହିବି କ'ଣ କହିବି ଲୀଳା ଏଇ କଥା କହୁଛନ୍ତି ଆସିଲେ ତେଣୁ ଏଇଭଳି ଭାବରେ ଲୀଳାଟି ହେଇଛି ଆସନ୍ତାକାଲି ମହାରାଜଙ୍କ ବିଷୟରେ ସବୁ କଥା କହିବେ ପାଳନ ହେବ ଆମକୁ ଗୋଟେ ସୁଯୋଗ ମିଳିଲା ପ୍ରାୟ ଆମେ ପ୍ରତିବର୍ଷ ଭୁବନେଶ୍ୱରରେ ଥାଉ ଆଜି ମଧ୍ୟ ମୋତେ ଭୁବନେଶ୍ୱର ଯାଇଥାନ୍ତୁ ଯଦି ଥିଲେ ସମ୍ବଲପୁର ଥିଲେ ଲୀଳା ଥିଲେ କିନ୍ତୁ ଯେହେତୁ ଏ କାର୍ଯ୍ୟଟା ପଡ଼ିଲା ସେଇଠୁ ଆମେ ଏଠିକି ଆସିଲୁ ତେଣୁ ଗୋଟେ ମୋ କାର୍ଯ୍ୟକ୍ରମରେ ମୋର ସତ୍କୋଟି ପ୍ରଣାମୀ ନିବେଦନ କରୁଛୁ ଏବଂ ତାଙ୍କ କୃପା ଆଶୀର୍ବାଦ ପ୍ରାର୍ଥନା କରୁଛୁ ତାଙ୍କ କୃପାରୁ ଆଜି ଆମେ କିଛି ଏ ଭଗବତ ରାଜ୍ୟରେ ବହୁ କଥା ଆମେ କିଛି ପ୍ରକାଶ କରିପାରୁଛୁ କହିପାରୁଛୁ ଆପଣମାନେ ମଧ୍ୟ ସୁଯୋଗ ପ୍ରଦାନ କରିଥିଲେ ମୁଁ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରୁ 10ମ ସ୍କନ୍ଦ 58 ଅଧ୍ୟାୟ ପର୍ଯ୍ୟନ୍ତ କହିଥିଲି ପ୍ରମାଣ ଭାବରେ କହିଥିଲି ଆଉ ଯେତେବେଳେ ମଝିରେ ମଝିରେ ଆସେ ପ୍ରଭୁ କହନ୍ତି ଭଗବାନ ପ୍ରଭୁ ଯେତେବେଳେ ସୁବିଧା ହେଉଛି ଆସିବ ଏଠିକି କଥା କହିବ ତେଣୁ ଆଜି ମଧ୍ୟ ସୁଯୋଗ ମିଳିଲା ଏଇଠି ମଧ୍ୟ ରହିଲି ଆଉ କ୍ୟାଡ଼େ ଗଲି ନାହିଁ ଏଠି ରହିଲି ସୁଯୋଗ ମିଳିଲା ଆପଣମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କରୁଛି ଆମ କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା କିଛି କହିବାର ଅଛି ଆପଣମାନେ ଗୁରୁଦେବ ସେବା ରହିଛନ୍ତି ଆପଣ ମଧ୍ୟ ଆମକୁ କୃପା କରନ୍ତୁ ଆମେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କର ଗୁରୁଦେବଙ୍କର ସେବାରେ ନିଯୁକ୍ତ ରହିବା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକୁନ୍ଦ କି ଜୟ ଗୋପମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।